ଏଠାରେ ଏକ ସମ୍ପୂର୍ଣ୍ଣ ଛେକରି ଅଛି।
There is a little girl.
ତାଙ୍କର ନାମ ଲିଲି।
Her name is Lily.
ଲିଲିଙ୍କ କଟିଆ ଅଛି।
Lily has a cat.
ବିଲି ଖେଳାଳି।
The cat is playful.
ଲିଲି ଏବଂ ବିଲାଡ଼ି ସଙ୍ଗେ ଖେଳେ।
Lily and the cat play together.
ସେମାନେ ଏକ ପତଙ୍ଗକୁ ଦେଖୁଛନ୍ତି।
They chase a butterfly.
ପତଙ୍ଗଟି ବଡ଼ ଓ ରଙ୍ଗୀନ ଅଟେ।
The butterfly is big and colorful.
ଲିଲି ହସୁଛି ଏବଂ ହସୁଛି।
Lily laughs and smiles.
ବିଲେଇ ଉଚ୍ଚ ସୁରକ୍ଷିତ ଭାବରେ କୁଦୁଛି।
The cat jumps up high.
ଲିଲି ବିଲିକୁ ଗେମ ଦେଇଛି।
Lily gives the cat a toy.
ଖେଳନା ଲାଲ ଅଟେ।
The toy is red.
ଲିଲି ଓ ବିଲେଇ ଖୁସି ଅଛନ୍ତି।
Lily and the cat are happy.
ସେମାନେ ସୂର୍ଯ୍ୟରେ ଗାତିଛନ୍ତି।
They take a nap in the sun.
ସେମାନେ ସ ଦେଖୁଛନ୍ତି ନିଦ୍ରା।
They dream happy dreams.
ସୂର୍ଯ୍ୟ ତଳେ ଗୋବାତିଛି।
The sun starts to set.
ଲିଲି ସେ ତାଙ୍କର ବିଲାଇକୁ ଭଲ ପାଏ।
Lily loves her cat.
ପ୍ରତି ମର୍ଣ୍ଣିଂ ମୁଁ 6ଟିରେ ଉଠିଛି।
Every morning, I wake up at 6 o'clock.
ମୁଁ ବେଡରୁ ବାହାରି କାର୍ଯ୍ୟରେ ଯାଉଛି ଏବଂ ମୋର ଦାନ୍ତ ମେଲଣ୍ଟୁଛି।
I get out of bed and brush my teeth.
ତାପରେ ମୁଁ ମୋର ପରିବାର ସହିତ ନାସ୍ତା ଖାଉଛି।
Then, I eat breakfast with my family.
ପ୍ରାତର ନାସ୍ତା ପରେ ମୁଁ ସ୍କୁଲ ପାଇଁ ପୋଷାକ ପିନ୍ଧୁଛି।
After breakfast, I get dressed for school.
ମୁଁ ମୋ ବନ୍ଧୁମାନଙ୍କ ସହିତ ଶିକ୍ଷାଳୟକୁ ଚାଲୁଛି।
I walk to school with my friends.
ବିଦ୍ୟାଳୟ 8 ବଜେ ଆରମ୍ଭ ହୁଏ।
Classes start at 8 o'clock.
ମୁଁ ଗଣିତ ବିଜ୍ଞାନ ଏବଂ ଇଂରାଜୀ ଶିଖୁଛି।
I learn math, science, and English.
ଆମେ କେଫେଟେରିଆରେ ମଧ୍ୟାହ୍ନ ଭୋଜନ କରୁଛୁ।
We have lunch in the cafeteria.
ବିଦ୍ୟାଳୟ ପରେ ମୁଁ ମୋର ବନ୍ଧୁମାନେ ସହିତ ସକର ଖେଳେ।
After school, I play soccer with my friends.
ସନ୍ଧ୍ୟାରେ ମୁଁ ମୋର ଘର କାମ କରୁଛି।
In the evening, I do my homework.
କେବେ କେବେ ମୁଁ ଟିଭି ଦେଖେ କିମ୍ବା ଗୋଟିଏ ପୁସ୍ତକ ପଢ଼େ।
Sometimes, I watch TV or read a book.
ଅବସର ମୁଁ 10ଟେ ବିଶ୍ରାମ କରିବି।
Finally, I go to sleep at 10 o'clock.
ତୋମ ତାଙ୍କର ପ୍ରଥମ ବସ୍ ଯାତ୍ରାରେ ସହରରେ ଉତ୍ସାହିତ ଥିଲା।
Tom was excited on his first bus ride in the city.
ଶିଶଗତରେ ବସରେ ଚଢ଼ିଲେ ଖୁସିରେ ହସିବା।
He got on the bus, smiling with joy.
ଗାଡ଼ି ଚାଳକ ତାହା ମଧ୍ୟରୁ ସୁସନ୍ତା କଲେ ଏବଂ ଯାନଟି ଚଲିବାରେ ଆରମ୍ଭ କରିଛି।
The driver greeted him cheerfully and the bus started moving.
ତମେ ଜାନଲାରୁ ବାହାରକୁ ଦେଖିଥିଲେ ଓ ଅନେକ ରୋମାଞ୍ଚକ ସ୍ଥାନଗୁଡ଼ିକୁ ଦେଖିଥିଲେ।
Tom looked out the window and saw many interesting places.
ସେ ଗୋଟିଏ ବଡ଼ ବାଗିଚା ଏବଂ ଗୋଟିଏ ଛୋଟ କାଫେ ଦେଖିଲେ ଯେଉଁଠାରେ ଲୋକମାନେ ହାସିଥିଲେ।
He saw a big park and a small cafe where people were laughing.
ପାର୍କଟି ଛାତ୍ରବଣ୍ଟିରେ ଭରିଥିଲା।
The park was full of children playing happily.
ତମ ଖୁସି ଅନୁଭବ କରିଥିଲେ ଏବଂ ଚିନ୍ତା କରୁଥିଲେ କି ସେ ମଧ୍ୟ ଖେଳିବାକୁ ଚାହାଲେ।
Tom felt happy and thought he wanted to play too.
ତେବେ ସେ ଜାଣିଥିଲେ ଯେ ଏହା ସଠିକ ସମୟ ନୁହେଁ।
However, he knew it was not the right time.
ଖୁବ ବସ ଥମ ହେବାକୁ ରୁକିଗଲା ଓ ଟମ୍ ହେବାର ପାଇଁ ପ୍ରସ୍ତୁତ ହେଲା।
Soon, the bus stopped and Tom got ready to leave.
ସେ ବାହାରକୁ ନିମ୍ନକୁ ପାଦବାଦରେ ସଙ୍ଗା ଦେଖିଲା।
He stepped off and smiled at the adventure ahead.
ଏବେ ଗୋଟିବେଳେ ଗୋଟି ବେଶ ତୁଳାନ ପାଇଁ ମେମାକୁନା କୁଲା ଗାନ୍ତା।
Once upon a time, in a small town, there lived a young musician named Emma.
ଗୀତ ସଦା ଏମ୍ମାର ବିଶାଳ ଆଭିକୁ ରହିଥିଲା।
Music had always been Emma's greatest passion.
ଶାସ୍ତ୍ରୀୟରୁ ଜାଜ୍ ପର୍ଯ୍ୟନ୍ତ ସେ ବିଭିନ୍ନ ଶୈଳୀଙ୍କୁ ଅନୁସନ୍ଧାନ କଲା।
From classical to jazz, she explored various styles.
ପ୍ରତିଟି ନୋଟ୍ ଖେଳା ସେ ତାଙ୍କୁ ଆନନ୍ଦ ଓ ସୁବିଧା ଆବେ ଆଣିଲା।
Every note played brought her joy and comfort.
ଏକଦିନ ସେ ଗିଟାର ଶିଖିବାକୁ ନିଷ୍ପତ୍ତି ନେଲା।
One day, she decided to learn the guitar.
ପ୍ରଥମେ ଏହା ବ୍ୟବସ୍ଥାପନା କଷ୍ଟକର ଥିଲା କିନ୍ତୁ ସେ ଅଗ୍ରସର ହେଲା।
At first, it was challenging, but she persisted.
ପ୍ରତିଟି ପ୍ରାକ୍ଟିସ୍ ସେସନ୍ ସହ ସେଉଁଥିରେ ଅଧିକ ଆତ୍ମବିଶ୍ୱାସୀ ହେଲା।
With each practice session, she grew more confident.
ସେ ସ୍ୱର ଗୀତ ରଚନା କରିବା ଆରମ୍ଭ କରିଛି।
She even started composing her own songs.
ତାଙ୍କର ସଙ୍ଗୀତ ଶୁଣିବାକୁ ତାଙ୍କର ବନ୍ଧୁ ଭଲ ପାଇଥିଲେ।
Her friends loved listening to her music.
ଶୀଘ୍ର ସେ ମାନ୍ୟକର ପ୍ରତିଷ୍ଠିତ କରିଥିଲେ, ସମସ୍ତଙ୍କୁ ଆକର୍ଷିତ କରିଥିଲେ।
Soon, she performed at local events, captivating everyone.
ତାଙ୍କ ଗୀତ ପାଇଁ ହୃଦୟ ଅନେକ ଯୁବଙ୍କୁ ପ୍ରେରଣା ଦେଇଛି।
Her passion for music inspired many young people.
ଶେଷରେ ଏମା ଅବସ୍ଥା ବୁଝିଲେ ଯେ ସଙ୍ଗୀତ ତାଙ୍କ ବାସ୍ତବିକ କର୍ମ ଥିଲା।
In the end, Emma realized that music was her true calling.
ଆଜିର ତୃତୀର ଖଙ୍କା ଜଗତରେ ସ୍ୱାସ୍ଥ୍ୟ ମିଳାଇବାକୁ ସାଧାରଣତଃ ଏକ ଚିହ୍ନ ବହୁତ ତାଳ କରେ।
In today's fast-paced world, achieving wellness often feels like an elusive goal.
ଜୀବନଶୈଳୀର ଚୟନ, ପରିବେଶ ଏବଂ ଶିକ୍ଷା ଦ୍ୱାରା ପ୍ରଭାବିତ ସ୍ୱାସ୍ଥ୍ୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଷ୍ପାଦନ କରେ।
Lifestyle choices, influenced by environment and education, play a crucial role in health.
ତାହା ସହିତ ପ୍ରବେଶ ସମ୍ଭବତା ଓ ଆରୋଗ୍ୟ ସେବା ସମୂହର ପରିଣାମକୁ ଅନେକ ପ୍ରଭାବିତ କରେ।
Moreover, the accessibility of healthcare services significantly affects wellness outcomes.
ଜେନେଟିକ୍ସ ଏବଂ ଜୀବନଶୈଳୀ ବ୍ୟବହାର ଚୟନର ମଧ୍ୟରେ ଆନ୍ତର୍ପ୍ରବେଶ ଅବହେଳିତ ହୋଇପାରିବା ନାହିଁ।
The interplay between genetics and lifestyle choices cannot be undermined.
ନିଶ୍ଚୟ ନେୟ ବ୍ୟକ୍ତି ତାଙ୍କୁ ଦେଖିବାକୁ କଷ୍ଟକର ହୁଏ ସମସ୍ତ ଚାପ ମଧ୍ୟରେ ସାନ୍ତ୍ୱନା ଜୀବନ ରଖିବା ପାଇଁ।
Indeed, many individuals find it difficult to maintain a balanced life amidst various pressures.
ଚାପ, କାମ, ପରିବାର କିମ୍ବା ସାମାଜିକ ଆବଶ୍ୟକତାରୁ ସାଧାରଣତଃ ଏକ ମୂଲ୍ୟ ନେଉଛି।
Stress, whether from work, family, or societal demands, often takes a toll.
ତୋଲଟି ପ୍ରତିଷ୍ଠା କରନ୍ତୁ ଯାହା ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ମସଲା ଭାବେ ପ୍ରକାଶ ପାଉଛି ଯାହା ସମୟ ସହିତ ତୀବ୍ର ହୁଏ।
This toll manifests as physical and mental health issues that compound over time.
ପୋଷଣ ସମାନ ଭାବରେ ସ୍ୱାସ୍ଥ୍ୟକୁ ଲମ୍ବା ରଖିବାରେ ଏକ ଅନ୍ତର୍ଗତ ଭାଗ ଖେଳାଯାଏ।
Nutrition, similarly, plays an integral part in sustaining health.
ସନ୍ତୁଳିତ ଆହାର ସାଧାରଣ ସ୍ୱାସ୍ଥ୍ୟକୁ ପ୍ରୋତ୍ସାହିତ କରେ ଯାହାକୁ ଆବଶ୍ୟକତା ସହିତ ଶିଷ୍ଟାଚାର ଓ ଜ୍ଞାନ ପ୍ରୟୋଜନ।
Balanced diets promote overall wellness but require discipline and knowledge.
ଶେଷରେ ସମୁଦାୟ ସହାୟତା ସୁସ୍ଥତା ପାଇଁ ଏକ ଅନୁକୂଳ ଆବାହନ ପ୍ରତିଷ୍ଠା ବିଲ୍ଡିଂ ପାଇଁ ବହୁତର ସମ୍ପ୍ରଥା।
Lastly, community support is critical in fostering an environment conducive to wellness.
ସାରାଂଶରେ କଲାପର୍ଣ୍ଣ ଯାତ୍ରା ବହୁମୁଖୀ ଜାଗରୁକତା ଓ କାର୍ଯ୍ୟକାରୀ ଚରଣଗୁଡ଼ିକ ଆବଶ୍ୟକ।
In summary, the journey to wellness is multifaceted, requiring awareness and actionable steps.
ଏକ ବ୍ୟସ୍ତ ସହରରେ ଏକ ବିବିଧ ସଂସ୍କୃତିର ମୋଜାଇକ୍ ବିକଶିତ ହେଲା।
In the heart of a bustling city, a vibrant mosaic of cultures flourished.
ପ୍ରତ୍ୟେକ ବାସିନ୍ଦା ତାଙ୍କର ଉତ୍ତରାଧିକାର ଏବଂ ଅନୁଭବ ଦ୍ୱାରା ଗଠିତ ଏକ ବିଶିଷ୍ଟ କାହାଣୀ ନେଇ ଆସିଲେ।
Each resident brought a unique story shaped by their heritage and experiences.
ଗରୁ ଛଡ଼କୁ ଶୁଣିଲା ଖୁଲାଳେ ସଙ୍ଗୀତ ଅଟୁରି ଜଳ।
From the spicy aromas of street food to the rhythmic beats of local music, the senses were captivated.
ଏକ ଉତ୍ସବ ଧନାବଳିକୁ ଉକାହା କରିଥିବା ବିଭିନ୍ନ ସମୁଦାୟଗୁଡ଼ିକୁ ପ୍ରତିତ୍ୟାଗ କରେ।
A festival celebrated the rich traditions that intertwined diverse communities.
ଗଳ୍ପଗୁଡ଼ିକ ଚଳିଥାଏ ଯେତେବେଳେ ଲୋକେ ସେମାନଙ୍କର ଯାତ୍ରାଗୁଡ଼ିକୁ ସେୟାର କରନ୍ତି, ଯୋଦ୍ଧା ଏବଂ ଜୟ ଥ୍ରେଡ଼ଗୁଡ଼ିକୁ ଫାଟଣା କରି।
Stories flowed as people shared their journeys, revealing threads of struggles and triumphs.
ଏହି ସାଂସ୍କୃତିକ ବିନିମୟ ସାହାଯ୍ୟରେ ଅନୁଭୂତି ଏବଂ ବୁଝିବାର ଅବସ୍ଥା ଉଦ୍ଭନ୍ତି।
This cultural exchange nurtured empathy and understanding among individuals.
ଗୋଟିଏ ଭଳି ଆଲୋଚନା ସମ୍ପ୍ରସ୍ତୁତ ହେବା ସହିତ ବିଭିନ୍ନ ସଂସ୍କୃତିମାନଙ୍କ ମଧ୍ୟରେ ବ୍ରିଜଗୁଡ଼ିକ ନିର୍ମାଣ ହେଲା।
As conversations unfolded, bridges were built between disparate cultures.
ବିଭିନ୍ନ ପାରମ୍ପରିକ ତଥ୍ୟ ଦେଖି ପ୍ରତିଦିନର ଜୀବନକୁ ଶୋଭିତ କରେ ଯାହା ରିଚନେସ୍ ସହିତ ତାକୁ ମେଣ୍ଟ କରେ।
The vibrancy of varied customs adorned everyday life, infusing it with richness.
କଳାକାରମାନେ ତାଙ୍କର ପୂର୍ବ ଲୋକଙ୍କ କଥା ବୁଝାଉଥିବା ଅସାଧାରଣ କାହାଣୀଗୁଡ଼ିକ ପ୍ରସ୍ତୁତ କଲେ।
Artisans crafted remarkable pieces that told tales of their ancestors.
ରସୋଇକୁ ସମ୍ଭାଷଣ କରି ପ୍ରକାଶିତ ଟାକୁ ଆସିଲା, କିଛି ପ୍ରବୃତ୍ତି କରି ଇତିହାସ ଓ ନବୀନତା ସମେତ।
The culinary scene burst with flavors that echoed the past, melding history and innovation.
ଏହି ଅନୁଭବଗୁଡ଼ିକର ମାଧ୍ୟମରେ ଲୋକମାନେ ଗ୍ରହଣର ପରିବର୍ତ୍ତନଶୀଳ ଶକ୍ତିକୁ ଆବିଷ୍କାର କରିଛନ୍ତି।
Through these experiences, people discovered the transformative power of acceptance.
ଏହି ବିଷୟର ମାନ୍ୟା ଏବଂ ବିଚିତ୍ର ସ୍ଥଳର ପ୍ରତି ଏକ ମୁହୂର୍ତ୍ତରେ ଅନୁସୂତିକ ଅନୁଭବ ବୁଲିଥିଲା।
In every corner of this diversified landscape, a sense of belonging thrived.